ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ନୂଆଦିଲ୍ଲୀଠାରେ ବାର୍ଷିକ ଏନ୍ସିସି ରାଲିକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆଜି ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକଙ୍କ ସଶକ୍ତିକରଣ ଏବଂ ସମୃଦ୍ଧି ପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଲେ କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ଆସନ୍ତାକାଲି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏବଂ ଓଡ଼ିଶା ୱାରିୟର୍ସ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ଟାଇଟଲ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର କାରିଅପ୍ପା ପରେଡ୍ ଗ୍ରାଉଣ୍ଡରେ ବାର୍ଷିକ ଏନ୍ସିସି ରାଲିକୁ ଆଜି ସମ୍ବୋଧନ କରିବେ। ଚଳିତ ବର୍ଷ ଏନ୍ସିସି ରାଲିର ବିଷୟବସ୍ତୁ ରହିଛି ଯୁବଶକ୍ତି ବିକଶିତ ଭାରତ। ଏଥିରେ 800ରୁ ଅଧିକ ଏନ୍ସିସି କ୍ୟାଡେଟ୍ ଅଂଶଗ୍ରହଣ କରୁଛନ୍ତି। ଦେଶ ନିର୍ମାଣ କ୍ଷେତ୍ରରେ ଏନ୍ସିସିର ପ୍ରତିବଦ୍ଧତା ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ୟାଡେଟ୍ଙ୍କ ଦ୍ୱାରା ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ 18 ଦେଶର 144 ଜଣ ଯୁବ କ୍ୟାଡେଟ୍ ଅଂଶଗ୍ରହଣ କରୁଛନ୍ତି। ମେରା ଯୁବ ଭାରତ, ଶିକ୍ଷା ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ବିଭାଗ, 650ରୁ ଅଧିକ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଉଛନ୍ତି। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଶାହା ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ସହ ପୁରୀ ଶଙ୍କରାଚାର୍ଯ୍ୟ, ଦ୍ୱାରିକା ଶଙ୍କରାଚାର୍ଯ୍ୟଙ୍କ ସମେତ ବହୁ ସାଧୁସନ୍ତଙ୍କୁ ଭେଟିବେ। ଅନ୍ୟପକ୍ଷରେ ମହିଳା ସଶକ୍ତିକରଣକୁ ପ୍ରୋହାହନ ପ୍ରଦାନ କରିବା କ୍ଷେତ୍ରରେ ମହାକୁମ୍ଭ ମେଳା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପାଲଟିଛି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ବହୁ ମହିଳା ସଂଗଠନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସେଠାରେ ମଣ୍ଡପମାନ ଖୋଲାଯାଇଛି। ଜାତୀୟ ମହିଳା ଆୟୋଗଙ୍କ ପକ୍ଷରୁ ମହିଳା ଅଧିକାର ସୁରକ୍ଷା ନେଇ ଆଇନ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ମଣ୍ଡପ ସ୍ଥାପନ କରାଯାଇଛି। ଆୟୋଗର ଶିବାଙ୍ଗୀ ଶୁକ୍ଳା ଆକାଶବାଣୀ ସମ୍ଭାଦ ବିଭାଗ ସହ ଆଲୋଚନା ବେଳେ କହିଛନ୍ତି ମହିଳାଙ୍କ ଅଧିକାର ସଚେତନତା ସୃଷ୍ଟି ସହ ସେଠାରେ ଆବଶ୍ୟକ ଆଇନଗତ ପରାମର୍ଶ ମଧ୍ୟ ପ୍ରଦାନ କରାଯାଉଛି। ଜାମ୍ମୁ କାଶ୍ମୀରର ଜଣେ ମହିଳା କାରିଗର କହିଛନ୍ତି ମହାକୁମ୍ଭ ମେଳା ତାଙ୍କ ଉତ୍ପାଦ ବିକ୍ରିବଟା ପାଇଁ ଏକ ଉତ୍ତମ ମଞ୍ଚ ହୋଇପାରିଛି। 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଅଭିଯୁକ୍ତ ତାହାୟୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ ନେଇ ଆମେରିକା ସୁପ୍ରିମକୋର୍ଟଙ୍କ ନିଷ୍ପଭିକୁ ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। 140 କୋଟି ଭାରତୀୟଙ୍କର ଏହା ବିଜୟ ବୋଲି ବର୍ଷ୍ଣନା କରିବା ସହ ସେ ଅଭିଯୋଗ କରି କହିଛନ୍ତି 26/11 ଆକ୍ରମଣ ପରେ ୟୁପିଏ ସରକାର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରିନଥିଲେ। ଭାରତ ଯେକୌଣସି ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା କରିବାରେ ସକ୍ଷମ ବୋଲି ସେ କହିଛନ୍ତି। କୃଷକଙ୍କ ସଶକ୍ତିକରଣ ଏବଂ ସମୃଦ୍ଧି ପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀରେ 76ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିବା କୃଷକଙ୍କ ସହ ମତ ବିନିମୟ ବେଳେ ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି ସରକାର ଆଧୁନିକ କୃଷିକୌଶଳ ଉପରେ ଗୁରୁତ୍ୱ ଦେବା ସହିତ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ପ୍ରାଧାନ୍ୟ ଦେଉଛନ୍ତି। କୃଷକଙ୍କୁ ସେମାନଙ୍କର ଉତ୍ପାଦକୁ ସିଧାସଳଖ ଉପଭୋକ୍ତାଙ୍କୁ ବିକ୍ରି କରିବା ଏବଂ ସର୍ବାଧିକ ଲାଭକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଦୁଇଦିନିଆ ଚୀନ୍ ଗସ୍ତରେ ଯାଇ ଗତକାଲି ବେଜିଂରେ ପହଞ୍ଚିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମିଶ୍ରି ତାଙ୍କ ଚୀନ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଦେଢ଼ ମାସ ମଧ୍ୟରେ ଭାରତ ପକ୍ଷରୁ ଚୀନ୍ ସହ ଏହା ଦ୍ୱିତୀୟ ଅଧିକାରୀସ୍ତରୀୟ ଗସ୍ତ। ସୂଚନାଯୋଗ୍ୟ ଆସନ୍ତା 29 ଚୀନ୍ର ବସନ୍ତ ମହୋତ୍ସବ ଏବଂ ନବବର୍ଷ ପାଳନ ଅବସରରେ ଚୀନ୍ରେ ସପ୍ତାହବ୍ୟାପୀ ଛୁଟି ପାଳନ କରାଯିବ। ଶ୍ରୀଲଙ୍କା ନୌସେନା 2 ପୃଥକ ଘଟଣାରେ 34 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନଙ୍କ ଦ୍ୱାରା ବ୍ୟବହୃତ 3 ମାଛଧରା ଡଙ୍ଗା ଶ୍ରୀଲଙ୍କା ନୌସେନା ଜବତ କରିଛି। ବେଆଇନ ମାଛ ଧରିବା ଅଭିଯୋଗରେ ଗତ 2 ମଧ୍ୟରେ ଶ୍ରୀଲଙ୍କା ନୌସେନା ପକ୍ଷରୁ ସେମାନଙ୍କୁ ଗିରଫ କରାଯାଇଛି। ରାମନାଥପୁରମ ମତ୍ସ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଆନ୍ତର୍ଜାତିକ ସାମୁଦ୍ରିକ ସୀମାରେଖା ଅତିକ୍ରମ କରିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ମତ୍ସ୍ୟଜୀବୀମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମତ୍ସ୍ୟଜୀବୀ ସଂଘ ଏହି ଗିରଫଦାରୀକୁ ନିନ୍ଦା କରିବା ସହ ସେମାନଙ୍କର ମୁକ୍ତି ପାଇଁ କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ଲୋଡ଼ିଛି। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଆସନ୍ତାକାଲିଠାରୁ 2 ଦିନ ଧରି ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀ ମାଧ୍ୟମରେ ରାଜ୍ୟରେ ପ୍ରାୟ 5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦେଶ ଓ ବିଦେଶର ବିଭିନ୍ନ ଶିଳ୍ପ ସଂସ୍ଥାର 7,500ରୁ ଅଧିକ ଶିଳ୍ପ ପ୍ରତିନିଧି ନିବେଶକ ସମ୍ମିଳନୀରେ ଯୋଗ ଦେଉଛନ୍ତି। ସମ୍ମିଳନୀରେ 3ଟି ପ୍ରସଙ୍ଗ ଆଧାରିତ ଅଧିବେଶନରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ ଇନ୍ ଓଡ଼ିଶା, ମହିଳା ଉଦ୍ୟୋଗୀଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଛାତ୍ରଛାତ୍ରୀଙ୍କ ଦ୍ୱାରା ପରୀକ୍ଷା ସମ୍ବନ୍ଧୀୟ ଚାପର ମୁକାବିଲା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଯୁଗ୍ମ ସଚିବ ଡକ୍ଟର ଶ୍ୱେତା ଅରୋରା ଏବଂ ଏମ୍ସର ମାନସିକ ରୋଗ ବିଭାଗ ପ୍ରଫେସର ଡାକ୍ତର ରାଜେଶ ସାଗର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ 011-234-2105 ଏବଂ 011-233-1444 ନମ୍ଘରକୁ ଡାଏଲ କରି ପ୍ରଶ୍ନ ପଚାରିପାରିବେ। ଏହାବ୍ୟତୀତ 92890-94044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚରାଯାଇପାରିବ। ଓଡ଼ିଶା ୱାରିୟର୍ସ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ଟାଇଟଲ୍ ହାସଲ କରିଛି। ରାଞ୍ଚିର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା ୱାରିୟର୍ସ ସୁରମା ହକି କ୍ଲବ୍କୁ 2-1 ପରାସ୍ତ କରିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଲିଗ୍ ମହିଳା ବର୍ଗର ଏହି ପ୍ରଥମ ସଂସ୍କରଣର ଉଦ୍ଯାପନୀ ସମାରୋହରେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୋରେନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସୁରମା ହକି କ୍ଲବ୍ର ଜ୍ୟୋତି ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି। ଅଧିକ ଗୋଲ୍ ଦେଇଥିବା ଓଡ଼ିଶା ୱାରିୟର୍ସର ୟିବି ଜାନ୍ସେନ୍ ଏବଂ ସୁରମା ହକି କ୍ଲବ୍ର ଚାର୍ଲେଟ୍ ଏଞ୍ଜେଲବଟ୍, ସୁରମା ହକି କ୍ଲବ୍ର ସବିତା ପୁନିଆ ଶ୍ରେଷ୍ଠ ଗୋଲ୍କିପର ଏବଂ ସୋନମ୍ଙ୍କୁ ଶ୍ରେଷ୍ଠ ନବାଗତ ଖେଳାଳି ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ପୁରୁଷ ବର୍ଗରେ ଆଜି ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ସନ୍ଧ୍ୟା 6:00 ମ୍ୟାଚ୍ ଖେଳାଯିବ। ରାତି 8:15 ସୁରମା ହକି କ୍ଲବ୍ ଏବଂ କଳିଙ୍ଗ ଲାନ୍ସର୍ସ ପରସ୍କରକୁ ଭେଟିବେ। ଆଇସିସି 19 ବର୍ଷର ଏକ ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ସୁପର ସିକ୍ସ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଆସନ୍ତାକାଲି ଭାରତ ସ୍କଟଲାଣ୍ଡକୁ ଭେଟିବ। ସୁପର ସିକ୍ସର ଏକ ମ୍ୟାଚ୍ରେ ଗତକାଲି ବାଂଲାଦେଶକୁ 8 ୱିକେଟ୍ରେ ପରାସ୍ତ କରି ଭାରତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। କୁଆଲାଲମ୍ପୁରଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ବିନିମୟରେ 64 ରନ୍ ସଂଗ୍ରହ କରିଥିଲା। 65 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 7 ଓଭର ଗୋଟିଏ ବଲ୍ରେ 2 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ସିଟି ଏଫ୍ସି ମହମ୍ମଦାନ ଏସ୍ସିକୁ ପରାସ୍ତ କରିଛି। ମୁମ୍ବାଇର ଫୁଟବଲ ଆରେନା ପଡ଼ିଆଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ମୁମ୍ବାଇ ମହମ୍ମଦାନକୁ 3-0 ହରାଇ ଦେଇଛି। ମୋହନବାଗନ ସୁପର ଜାଣ୍ଟସ୍ ଏବଂ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନଠାରେ ଆଜି ସନ୍ଧ୍ୟା 7:30 ମ୍ୟାଚ୍ ଖେଳାଯିବ। ବିଶ୍ୱର 1 ନମ୍ଘର ମାନ୍ୟତାପ୍ରାପ୍ତ ଟେନିସ୍ ଖେଳାଳି ଇଟାଲୀର ଜାନିକ୍ ସିନ୍ନର ପୁରୁଷ ଏକକ ବର୍ଗରେ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ଗତକାଲି ସିନ୍ନର ଆଲେକ୍ଜାଣ୍ଡର ଜେରେମ୍ଙ୍କୁ 6-3, 7-6 ଏବଂ 6-3 ସେଟ୍ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହ 23 ବର୍ଷର ସିନ୍ନର ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ହାସଲ କରିବାରେ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାଗୁଡ଼ିକରେ ସିନ୍ନରଙ୍କର ଏହା ତୃତୀୟ ଟାଇଟଲ୍। ମିଳିତ ମହିଳା ବର୍ଗରେ ଶୀର୍ଷ ଯୋଡ଼ି ଆମେରିକାର ଟେଲର ଟାଉନ୍ସେଣ୍ଡ ଏବଂ ଚେକୋସ୍ଲୋଭାକିଆର କାଟ୍ରିନା ସିନିଆକୋଭା ଟାଇଟଲ୍ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀଠାରେ ବାର୍ଷିକ ଏନ୍ସିସି ରାଲିକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପ୍ରୟାଗରାଜ ମହାକୁମ୍ଭ ମେଳାରେ ଆଜି ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକଙ୍କ ସଶକ୍ତିକରଣ ଏବଂ ସମୃଦ୍ଧି ପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଲେ କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ଆସନ୍ତାକାଲି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏବଂ ଓଡ଼ିଶା ୱାରିୟର୍ସ ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ଟାଇଟଲ୍ ହାସଲ କରିଛି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।